କଦଳୀ ଅଣ୍ଡା ଖାଉନ କଳ ଅରେଞ୍ଜ ଜୁସ୍ ପିଉନ କହିଦେଲି ବୋଲି ତମ ବିଚାରଣ ଦେହକୁ ନବନି
ଏହି ଛାତ୍ରୀ ଜଣଙ୍କୁ ଆପଣ କେବେ ହେଲେ ଭୁଲି ନଥିବେ। ଏହି ନିକଟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲେ ଛାତ୍ରୀ ଜଣକ। କିଛିଦିନ ତଳେ ବିଜୁ ପଟ୍ଟନାୟକ କଲେଜ ଛାତ୍ରଛାତ୍ରୀ, କଲେଜ ପ୍ରିନ୍ସିପାଲ ଏବଂ ଶୁଭେନ୍ଦୁ ସାର୍ଙ୍କ ନାଁରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। ଆଉ ସେହି ସମୟରେ ଛାତ୍ରୀ ଜଣକ ରାଗିଯାଇ କହିଥିଲେ,
ସେ ଝିଅର ଆଇଡେଣ୍ଟି କାର୍ଡ ଧରିକି ତୁ ଆଗରୁ କେତେ ଭଲ ଦେଖାଉଥିଲେ, ଏବେ ଝଡ଼ି ଗଲୁଣି, ଅଣ୍ଡା କଦଳୀ ଖାଉନୁ, ପ୍ରୋଟିନ ପିଉନୁ, ତୁ କିଏ ବେ।
ଛାତ୍ରୀଙ୍କର ଏଭଳି ପ୍ରତିକ୍ରିୟା ପରେ ଭାଇରାଲ ହୋଇଥିଲା ଛାତ୍ରୀଙ୍କ ଭିଡିଓ। ଏହି ରାଗି କଥା ଲୋକଙ୍କୁ ଯେତିକି ହସାଇଥିଲା ସେତିକି ଭାବିବାକୁ ମଧ୍ୟ ବାଧ୍ୟ କରିଥିଲା। ଆଉ ଏବେ ଭାଇରାଲ ଛାତ୍ରୀଙ୍କୁ ନେଇ ହୋଇଥିବା କମେଡିଆନ ପପୁ ବମ୍ବମଙ୍କ ଗୀତ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି।
କଦଳୀ ଅଣ୍ଡା ଖାଉନ କଳ ଅରେଞ୍ଜ ଜୁସ୍ ପିଉନ କହିଦେଲି ବୋଲି ତମ ବିଚାରଣ ଦେହକୁ ନବନି।
ପପୁ ବମ୍ବମଙ୍କ ଏହି ଓଡ଼ିଆ ଗୀତ ଏବେ ଓଡ଼ିଆ ଆଲବମ୍ ଦୁନିଆରେ ଚହଳ ପକାଇଛି। ଟିକେ ଶୁଣନ୍ତୁ ତ କେମିତି ପପୁ ଏହି ଗୀତଟିକୁ ମଜାଦାର ଅନ୍ଦାଜରେ ଗାଉଛନ୍ତି।
କଦଳୀ ଅଣ୍ଡା ଖାଉନ କଳ ଅରେଞ୍ଜ ଜୁସ୍ ପିଉନ କହିଦେଲି ବୋଲି ତମ ବିଚାରଣ ଦେହକୁ ନବନି।
ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ଏହି ଗୀତ। ଯୁବପିଢ଼ି ମଧ୍ୟ ଏହି ଗୀତକୁ ନେଇ ଇନଷ୍ଟାଗ୍ରାମରେ ରିଲ୍ସ ବନେଇଲେଣି। ମାତ୍ର 11 ଦିନ ଭିତରେ ଏହି ଭିଡିଓଟିକୁ ୟୁଟ୍ୟୁବରେ 7 ଲକ୍ଷରୁ ଅଧିକ ଲୋକ ଦେଖିଲେଣି। ସୋସିଆଲ ମିଡିଆରେ ଛାତ୍ରୀଙ୍କର ଭିଡିଓଟି ଅଧିକ ଭାଇରାଲ ହେବା ପରେ ପପୁ ପମ୍ପମ୍ ଏହି ଗୀତଟିକୁ ତିଆରି କରିବା ପାଇଁ ଚିନ୍ତା କରିଥିଲେ। ପିଲାଠାରୁ ବୁଢ଼ା ପପୁ ପମ୍ପମ୍ଙ୍କର ଏହି ଗୀତକୁ ସମସ୍ତେ ବେଶ୍ ପସନ୍ଦ କରିବାକୁ ଲାଗିଲେଣି। ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ଆଚରଣକୁ ନେଇ ରାଗିଯାଇ ଏମିତି କହିଥିଲେ, ଯାହାପରେ ସେ କେବେ ଭାବିନଥିଲେ କି ତାଙ୍କର ରାଗି ଅନ୍ଦାଜରେ ଏହି ପ୍ରତିକ୍ରିୟା ସମସ୍ତଙ୍କ ମୋବାଇଲରେ ଗୀତ ହୋଇ ସେଭ୍ ହେବ। ବ୍ୟୁରୋ ରିପୋର୍ଟ, ନନ୍ଦିଘୋଷ ଡିଜିଟାଲ।
କଦଳୀ ଅଣ୍ଡା ଖାଉନ କଳ ଅରେଞ୍ଜ ଜୁସ୍ ପିଉନ କହିଦେଲି ବୋଲି ତମ ବିଚାରଣ ଦେହକୁ ନବନି।